ଆଦି ପୁସ୍ତକ ସାତ ପର୍ବ ଏକ ପଦରୁ ଚବିଶ ପଦ
ଫଟୁ ନମ୍ବର ସାତ ବୋର୍ଡ ସତ ମହାପ୍ରଭୁ ସଭେ କିସମ ଚୋ ଚେଡ଼ାଇ ଚିଲଗୁଲ ନୋହନିଂ ଆଇନଲା ଆଉ ହୁନାକେ ଡଙ୍ଗା ଭିତରେ ଥେଉଲା ହୁଥାଲେ ନୋହଚୋ ଘରନିସ ତିନ ଠାନ ବେଟାସ ତିନ ଝାନ ବୋହାରିସ ଡଙ୍ଗା ଭିତରକେ ନିଂଲା ପଶୁ ଚେଡ଼ାଇ ଚିଲଗୁଲ କେ ଛାଣୁନ ହୁମାନେ ସଭ୍ୟ ହେଉନ୍ ଆଠ ଝାନ ରହିଲା ହୁଥାଲେ ସତ ମହାପ୍ରଭୁ ଡଙ୍ଗା ଚୋ କପାଟ ବନ୍ଦ କରଲା ସାତ ଦିନ ଚ ପାଛେ ସତ ମହାପ୍ରଭୁ ଜୋର ସେ ପାନି ବର୍ଷା କରଲା ଆଉ ମାଟି ଭିତରେ ବି ପାନି ନିଙ୍ଗାଇଲା ଚାଳିଶ ଦିନ ଭିତରେ ସତ ମହାପ୍ରଭୁ ଦୁନିଆ ଚୋ ସଭେ ବାଟ ଜଲଥଲ କରୁନ୍ଦିଲା ଡଙ୍ଗା ବାହିରେ ରହିଲେ ଲୋକ ମାନକେ ବି ବାଞ୍ଚତ କାଜ କଠିନ ହେଲ ହୁମାନେ ସଭେ ପାନି ଭିତରେ ବୁଡ଼ୁନ୍ ଗଲା ମାତର ନୋହ ଆଉ ହୁନାଚୋ ପରିବାର ମରଣ ଦୋଷାଲେ ବାଞ୍ଚିଲା କାଇଁ କାଜେ ହୁମାନେ ସତ ମହାପ୍ରଭୁକେ ବିଶ୍ୱାସ ବି କରତେ ଆଉ ଗୋଏଟକେ ମାନତେ।